ଲାଗୁ ପାଦରେ ଠେଲି ମୋ ସାଙ୍ଗେ ବାହା ବସିଥିଲ ଆଉ ସେଇଦିନ ଯଦି ତମ ବାପାଙ୍କର କିଛି ହେଇଥାନ୍ତା ତାହେଲେ ତାହେଲେ ତମେ ମତେ ଛାଡ଼ି ଚାଲି ଆସିଥାନ୍ତ ନାଇଁ ପୂଜା ନାଇଁ ଏଇସବୁ ହଉଛି ଗୋଟେ ଗୋଟେ ବାହାନା
ଲେଖିଛି।